सुप्रसिद्ध उपन्यास भीमा भुयार चतुर्थ परिच्छेद रचना गोपाल बल्लभ दास कोटिके गोटिए अकाळ सकाळे ओळगी हुवंतु बा न हुवंतु तहिरे बड़ देउळ बानार किछि आसु नाही कि जाउ नाही से खरा वर्षा दिन राति सबुबेले आपणा मनकु केबे उडुछि केबे हलुछि केबे नीलचक्र उपरे पडि रहुछि बाहरे बाना जेपरी भितरे ठाकुर सेहीपरी केही भोगराग देउ बा न देउ ठाकुरे दारु भूत मुरारी जे श्रीअंगरु अलंकार चोराइ नेउछि ताहार कोन करुछंती किंबा जे भक्तिरे गदगद होइ साष्टांग प्रणिपात हेउछि ताहा प्रति रुष्ट कि तुष्ट हेउछंती ताहा किछि जणा जाउ नाही निश्चल नीरव मूर्ति किछि करिबा न करिबा आखि देखु नाही कान सुणु नाही कि नाक जाणु नाही पछरे जे जहाँ कहु बा करू आगकु जे आसुछि से मुंड तले न लगाई जाउ नाही ठाकुरे तो अधिकर कथा जे बेढ़ा भीतर को जाउछि से सिंह द्वार रे मुंड न नई जाउ नाही से ठाकुरंकु कि सिंह को जुहार हेउछि ता सिए जाने किंबा जेउ महाप्रभु मणिमा हजूर प्रभृतिक पढ़ियारी छाटिया अर्दली प्रभृति दर्शनी न पाइले पाख पुराइ दियंती नाही सेमाने जानंती से जहा हेउ लोके सिंह द्वार रे मुंड नुआउछंती किंतु दोल दशहरा शिवरात्रि जन्माष्टमी प्रभृति रे जे भाव देखा जाए वर्णित दिन से भाव देखा जाउ नाही स्वतः चालित हेला पर केहि दिसु नाहंती अनुरोध उपरोध बा आदेश रे बेढ़ा भीतर को जीवा परी समस्ते देखा जाउछंती आपणा आपणा भाव भावनारे केही नीरव नुहंती नाना लोकंकर मुखरे नाना कथा रामा कहुची जे ताहा बाप अनेक दिन हला आजारी अधिया पड़िछि माध्या जेउ बळद किणिछि साधुआ ताहार प्रशंसा करी दाम पचारुछि सामा कहुची जे काहु खजणा देबो ताहा ताकु दिसु नाही हरिया रसीद पई ब्रीही उधार मागुछि जदुआ कहुची जे तीन चारि अणा सुध हेउ पचखे बेवर्ताणी टंका देउछि बोली इज्जत महत रहुछि मधु कहुछि गंतेई जे चीनी पाकु सेर बोली बिकुछि ताकु किपरि सहिबो एहा सुनि बळिया कहुछि से रजा घर चीज तहिरे सुना लागिछि सडा हेउ कि पचा गंता घरर चीज न किणिले न चले एपरि कथाबार्ता होइ सभिए बेढ़ा भीतर को जाउछन्ति केबे केबे जणे अधे फेरुछन्ति आपण आपणा कथार एपाक सेपाक नोहिबा जाए लोके ठाकुरंकु धरी पड़िला परी बोध हेउछि एमाने जे मूलिया पानियांक पर केवल गरीब लोकता नुहे एथिरे दलई दल बेहरा नायक गडनायक सरदार तहसीलदार प्रभृति सबु प्रकार लोक अछन्ति क्रमे क्रमे करण नरकरण पांजिया सभा पंडित पाटजोशी ब्रह्मा रायगुर प्रभृति आसी मिशुछन्ति एपरि आसु आसु राज्यर व्यवर्ता मध्य देखादेले राजांकर इ चलंती प्रतिमा एहांकर विद्यमानरे आउ माने चंद्रमंडल निकटरे खद्यत एहांकु छाड़ी आखि आउ कुआडे जाइ न पारे अधिक कि स्वयं प्रकृति देवीक सुदृष्टि एहांकु एड़ी पारि नाही देखिबाकु सुदीर्घ सबल सुंदर पुरुष अंग सौष्ठव देखिले प्रौढ़ वयस बड़े बड़े पशिला परिबोध हुए सुप्रशस्त ललाट उन्नत नासिका वृषस्कंध विशाल वक्ष अजान लंबित भुज प्रभृति देखि शत्रु न संकी रही न पारे बाहर देखिले हृदय गंगारु गभीर परिस्पष्ट जना जाए तहिरे पुणी चौपाशरे छाटिया डाकुआ प्रभृति घेनी बेवर्ता जूथपति परी झूला धरी धीरे धीरे चालुछंती बेवर्तांकर नाम शुणिले बाट छाड़ी लोके अलगा हुवंती निजे तांकु देखि पांच हात घुंची जाई एबे लंब लंब होइ पड़ी जुहार हेउछंती तथापि पाख लोके दूर दूर करबाकु छाडु नाहंती दुई चारि पद गाळी मध्य देउछंती केबे केबे काहारिकु पहारे दीपहारे होइ जाउछि पाख लोकंकर पाटी हात सुख पई कि अन्य काहि पई ए सबु हेउछि ताहा सेमाने किबा बेवर्ता जानंती ए भल कि मंद सेमाने बुझंती से जहा हेउ बेवर्ता जे प्रशांत सुधीर एहा केही मना करि न पारे दूर दूर करी पाखे न पुराई देबाकु जहांकर पाख लोके थांती तांकर सेपरी गुण सबु आखि दुर्सिया रामा सामांक परी अदाना लोकंक उपरे कहारी आखि पड़े नाही କିନ୍ତୁ ବେବର୍ତ୍ତା ଆପଣା ପଦମର୍ଯ୍ୟାଦା ପ୍ରତି ଦୃଷ୍ଟି ରଖି ଧୀରେ ଧୀରେ ଯାଇ ଗରୁଡ଼ ଖମ୍ବଠାରେ ସାଷ୍ଟାଙ୍ଗ ପ୍ରଣାମ କରି ମୁଖଶିଆଳି ଦୁଆରେ ଠିଆ ହେଲେ। ତିନି ଠାକୁରଙ୍କର ତିନି ପଣ୍ଡାଏ ରୂପା ଥାଳିଆରେ ତୁଳସୀ ଆଉ ଧଣ୍ଡା ଏବଂ ତିନି ଗୋଟି ରୂପା ଝରିରେ ପାଣି ଘେନି ଉପସ୍ଥିତ ହେଲେ। ପାଦଦକ ଦେଇ ବେବର୍ତ୍ତାଙ୍କ ଗଳାରେ ତିନି ଧଣ୍ଡା ଲମ୍ବାଇ ଦେଲେ। ଏଣେ ଆଉ ଜଣେ ଦୁଇଜଣ ବ୍ରାହ୍ମଣେ ପିତ୍ତଳ ଥାଳିଆ ଓ ଗଡ଼ୁ ଘେନି ବ୍ରହ୍ମା ରାୟଗୁରୁ ଛାମୁ ପଟ୍ଟନାୟକ ଛାମୁକରଣ ନର ବିଷୋଇ ପ୍ରଭୃତିଙ୍କୁ ଜଳ ତୁଳସୀ ଦେବାକୁ ଲାଗିଲେ। କାର୍ଯ୍ୟର ସୁବିଧା ପାଇଁ ଯେ ଏପରି କରାଗଲା, କିମ୍ବା ଧଣ୍ଡା ଅଭାବରୁ ଯେ ଆଉ କେହି ଧଣ୍ଡା ନ ପାଇଲେ ତା ନୁହେଁ, ରାଜାଙ୍କ ବ୍ୟତୀତ ବ୍ୟବର୍ତ୍ତାଙ୍କ ପରି ଆଉ କେହି ଜଳ ତୁଳସୀ ବା ଧଣ୍ଡା ପାଇବା ବିଧି ନୁହେଁ। ଏକ ପକ୍ଷରେ ବ୍ୟବର୍ତ୍ତାଙ୍କ ବାପ ଅଜା କି ଥିଲେ ଓ ସେ ନିଜେ କିପରି ଅବସ୍ଥାରୁ ଉଠି ଠାକୁରଙ୍କର ଏପରି ଅନୁଗ୍ରହର ପାତ୍ର ହୋଇଛନ୍ତି ତାହା ସବୁ ଭାବି ଦେଖିଲେ ଯାହା ହେଲା ତାହା ଦ୍ୱାରା ଗୁଣର ଘୋଷଣା ହେଉଅଛି। ଅପରପକ୍ଷରେ ସବୁ ମନୁଷ୍ୟ ସମାନ, ବ୍ୟବର୍ତ୍ତାଙ୍କ ସଙ୍ଗେ ଆଉମାନଙ୍କର ଯେ ପ୍ରଭେଦ ଦେଖାଇ ଦିଆଗଲା ତାହା ଅନୁଚିତ ନହେଲେ ବି ବାଞ୍ଛନୀୟ ହୋଇନପାରେ, କିନ୍ତୁ ଏପରି କାଳେ କାଳେ ଚଳିଆସୁଛି। ଏହା ପଦେ ଦୁଇପଦ କଥାରେ ଭାଙ୍ଗିଯିବାର ନୁହେଁ। ପ୍ରଚଳିତ ପ୍ରଥା ଅନୁସାରେ ରାଜ୍ୟ ଲୋକଙ୍କ ସମ୍ମୁଖରେ ବ୍ୟବର୍ତ୍ତାଙ୍କ ବଡ଼ପଣିଆ ଘୋଷଣା କରିଦିଆଗଲା। ସେ ତହିଁରେ କିଛି ପାଟି ଫିଟାଇଲେ ନାହିଁ ସତ, କିନ୍ତୁ ଗରୁଡ଼ଖମ୍ବ ନିକଟରେ ତାଙ୍କ ପାଇଁ କୌଣସି ଆସନ ଲୋଡ଼ା ହେଲା ନାହିଁ। ଅନ୍ୟମାନଙ୍କ ପରି ସେ ଭୂଇଁରେ ବସିଲେ। ପୁଣି ଆଉମାନଙ୍କ ମଧ୍ୟରୁ କିଏ କେଉଁଠାରେ ବସିବ ତାହା ବି ନିର୍ଦ୍ଦେଶ କରିଦେଲେ ନାହିଁ। ଆରେ ସଖୀ, ଆପଣା ମହତ ଆପେ ରଖି, କଥା ଅନୁସାରେ ବ୍ରହ୍ମା ରାୟଗୁରୁ ପାଞ୍ଜିଆ ପ୍ରଭୃତି ଆପଣା ଆପଣା ସ୍ଥାନ ଖୋଜିନେଲେ। ଏଠାରେ ଚୌକି କିମ୍ବା ବେଞ୍ଚ ନାହିଁ, କିମ୍ବା କାହାରି ତାହା ଲୋଡ଼ା ନାହିଁ। ମାଟିରେ କେହି କେହି ପଛାଡ଼େ ତଳିପାଲୁଚାଇ ଆଣ୍ଠୁ ମାଡ଼ି, କେହି କେହି ଚେକା ପକାଇ, କେହି କେହି ବା ଆଣ୍ଠୁ କୁଣ୍ଢାଇ ବସିଗଲେ। କିନ୍ତୁ ଆପେ ଆପେ ବ୍ରାହ୍ମଣ କରଣ ମହାନାୟକ ଗଡ଼ନାୟକ ଦଳେଇ ପ୍ରଧାନ ସର୍ଦ୍ଦାର ପ୍ରଭୃତି ବ୍ୟବର୍ତ୍ତାଙ୍କ ନିକଟକୁ ଓ ଚଷା ଗଣ୍ଡ ଭୂୟାଁ ପ୍ରଭୃତି ତାଙ୍କଠାରୁ ଦୂରେଇ ରହିଲେ। କେତେ ଲୋକ ଠିଆ ହୋଇ ରହିଲେ, ଆପଣା ଆପଣା କଥା ବୁଝି ଆପଣାର ସ୍ଥାନ ନେଲେ। କେହି କାହାରି ସ୍ଥାନ ପାଇଁ କଳି କରିବାକୁ ନାହିଁ, କିମ୍ବା କେହି କାହାରିକି ତିଆରିବାକୁ ବି ନାହିଁ। ସ୍ତ୍ରୀ ଲୋକେ ଏକ ଦଳ ହୋଇ କିଛି ଦୂରରେ ଠିଆ ହୋଇ ରହିଲେ। ସ୍ଥାନାଭାବରୁ ଯେ ଏପରି ହେଲା ତା ନୁହେଁ, ସେମାନେ ଜାଣନ୍ତି ଯେ ସଭାରେ ବସି ସଭା ଜନ ହେବା ତାଙ୍କର ନୁହେଁ, କିନ୍ତୁ ଏପରି ଭାବରେ ରହି ସେମାନେ ସଭା ଦେଖିଥାନ୍ତି ଆଉ ସଭା କଥା ଶୁଣିଥାନ୍ତି। ଏହିପରି ସଭା ପୂର୍ଣ୍ଣ ହେଲାରୁ ଚନ୍ଦ୍ରଗଡ଼ ନାୟକ କହିଲେ, ସାନ୍ତେ ଲଢ଼ାଇ କେବେ ହେବ? ମଦନ, ଯେଉଁଥିପାଇଁ ଆସିଥାଇ ସେ କଥା କୁଆଡ଼େ ଗଲା, ଆଗେ ଲଢ଼େଇ କଥା। ଯଦୁ, ଆମ କାଣ୍ଡ ବାଉଁଶ ଘୁଣ ଖାଉଛି, ଖଣ୍ଡାରେ କଳଙ୍କ ଲାଗୁଛି, ଲଢ଼େଇ କଥା ଆଗ ନୁହେଁ ତ ଆଉ କେଉଁ କଥା? ହରି, ବସି ବସି ଜାଗିରି ଖାଇ ଖାଇ ପେଟ ପୁରୁନାହିଁ କି ଦିନ ସରୁନାହିଁ, ଲଢ଼େଇ ନହେଲେ ହେଉଛି? ଚମ୍ପଟ ସିଂ, ହଁ ହଁ, ଚଷା କି ଜାଣେ କପୁରର ଗୁଣ, ଶୁଙ୍ଘି ଶୁଙ୍ଘି ବୋଲେ ସୈନ୍ଧବ ଲୁଣ। ମଦନ, ପର ହାଣିଲା କୋଡ଼ି ବା ପିଇଲା ପରି ଲାଗୁଛି, ଆମ୍ଭେ ଡାଲି ଚାଉଳ ଯୋଗାଇ ଯୋଗାଇ ବେଠି କରି କରି ମରିବୁ। ତୁମେ ତ କାଣ୍ଡ ପଟେ ମାରି ଖଣ୍ଡା ପଟେ ହଲେଇ ଦେଲେ ବାଜା ବଜେଇ ଝପଟ ସିଂ ଚମ୍ପଟ ସିଂ ରଣବାଜ ସିଂ ଶାଢ଼ୀ ବାନ୍ଧି ଛାତି ଫୁଲେଇ ଫୁଲେଇକା ଯିବ, ଏଥିରେ ତୁମ୍ଭେ ଲଢ଼େଇ ନ ଖୋଜିବ କାହିଁକି? ବ୍ରହ୍ମା, ଆହେ ଗଡ଼ନାୟକେ, ଲଢ଼େଇ କଥା ଯାହା ହେବାର ତାହା ରାଜ ଦରବାରରେ ହେବ, ସେ କଥା ଏଠିକି ବସିଲେ କ'ଣ ହେବ? ଯେଉଁଥିପାଇଁ ସେଥିରେ କିଏ କ'ଣ କହୁଛ କୁହ। ବ୍ରହ୍ମାଙ୍କ କଥା ଶୁଣି ସମସ୍ତେ ନୀରବ। କିଛି କ୍ଷଣ କାହାରି ତୁଣ୍ଡ ହଲିଲା ନାହିଁ, ତାହା ହେବାର କଥା ନୁହେଁ, ଏହା ପୁରୁଣା କାଳିଆ ଗାଉଁଲି ସଭା ପରି। ଏଠାରେ ସଭାପତି, ସମ୍ପାଦକ, ସମ୍ପାଦିକା, ପ୍ରସ୍ତାବକାରୀ, ପ୍ରସ୍ତାବକାରିଣୀ ପ୍ରଭୃତି ନାହାନ୍ତି। ପ୍ରସ୍ତାବମାନ ପୂର୍ବରୁ ଲେଖା ପଢ଼ି ହୋଇ ଆସିନାହିଁ, ପ୍ରସ୍ତାବମାନ ଅନୁମୋଦନ ସମର୍ଥନ କରିବାକୁ ଲୋକ ନିର୍ବାଚିତ ହୋଇନାହାନ୍ତି। ଦଣ୍ଡାୟମାନ ଉଦ୍ବୋଧନ ସମ୍ବୋଧନ ପ୍ରଭୃତି ହେବାର ନାହିଁ, ଭାବଭଙ୍ଗୀ ପ୍ରଦର୍ଶନ ହସ୍ତପଦ ସଞ୍ଚାଳନ କିମ୍ବା ବାକ୍ ଜାଲ ପ୍ରସାରଣ ତର୍ଜନ ଗର୍ଜନ ତାଡ଼ନ ଲାଞ୍ଛନା ଉତ୍ତେଜନା ବଞ୍ଚନା ରଟନା ପ୍ରଭୃତି ମଧ୍ୟ ନାହିଁ। ଅଭିଧାନ ଅଳଙ୍କାର ଛଟକ ବଚନ ପିଉଷର ଚଟକ ଦେଖାଇବାକୁ କେହି ଆସିନାହିଁ, କଥାରେ ଭୁଲି ଅନୁତାପର ଆଶଙ୍କା ନାହିଁ। ପଞ୍ଚମୁଖେ ହରି, କଥା ଅନୁସାରେ ଆପଣା ଆପଣା ମନ କଥା ପ୍ରକାଶ କରିବାକୁ ପଣ୍ଡିତ ମୂର୍ଖ ଏକତ୍ରିତ ହୋଇଛନ୍ତି, ଅଥଚ ସମସ୍ତେ ନୀରବ। କିନ୍ତୁ ଏହା ଅଧିକ କ୍ଷଣ ରହିପାରିଲା ନାହିଁ, କିଛି କ୍ଷଣ ଉତ୍ତର ଲୋକେ ଫୁସ୍ଫାସ୍ ହେବାକୁ ଆରମ୍ଭ କଲେ। ଏପରି ମଧ୍ୟ କିଛି କ୍ଷଣ ଗଲା, ଅଥଚ ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ କେହି ଆଗଉ ନାହାନ୍ତି। ଏଥିମଧ୍ୟରେ ସ୍ତ୍ରୀ ଲୋକମାନଙ୍କ ମଧ୍ୟରୁ ଜଣେ ଡାକି କହିଲା, ଟିପ ଟିପ, ହଳିଆ ଟିପ, ସେ ଟିପ ଯାଇ ନାହିଁ, ପାଟକନାରେ ବନ୍ଧା ହୋଇ ରହିଛି। ଏକଥା କିଏ କହିଲା, କାହିଁକି କହିଲା, ଏହା ସତ କି ମିଛ ତହିଁକି କେହି ମନ ଦେଲେ ନାହିଁ। ଏଣେ ସଭା ଲୋକଙ୍କୁ ସମ୍ବୋଧନ କରି ପାଞ୍ଜିଆ କହିଲେ, ବେଳ ଯାଉଛି, କେହି କିଛି କହୁନା, ଖାଲି ଫୁସ୍ଫାସ ହେଉଛ।
ଏହା ଶୁଣି ଅଶୀ ବର୍ଷିଆ ବୁଢ଼ା ଯୋଗୀ ସର୍ଦ୍ଦାର କହିଲା, ଆଜ୍ଞା, କଥାଟା ସଭିଏ ଜାଣନ୍ତି, ତାହା ଘେନି ଫୁସ୍ଫାସ ହେଉଛନ୍ତି, କେହି ପଦାକୁ ବାହାରୁ ନାହାନ୍ତି। ଆପଣ ଥରେ ତାହା ସଭାରେ ପକେଇ ଦିଅନ୍ତୁ ଯେ ସବୁ ଭାଙ୍ଗିଯିବ। ଏଥିରେ ପାଞ୍ଜିଆ କହିଲା, ନର ବିଷୟୀଙ୍କ ଭଉଣୀ ସଙ୍ଗେ ବ୍ୟବର୍ତ୍ତାଙ୍କ ପୁଅର ବିବାହ କରିବାକୁ ବ୍ୟବର୍ତ୍ତାଙ୍କର ଭାରି ଇଚ୍ଛା। ଏଥିରେ ନର ବିଷୋଇଙ୍କ ବଡ଼ ଭାଇ ରାଜି ହେଲେଣି, କିନ୍ତୁ ରାଜ୍ୟ ଲୋକେ ନିନ୍ଦା କରିବେ ବୋଲି ସେ ବା ମା ରାଜି ହେଉନାହାନ୍ତି। ଏବେ ନର ବିଷୋଇ ବସିଛନ୍ତି, ବ୍ୟବର୍ତ୍ତା ବି ବସିଛନ୍ତି, ରାଜ୍ୟ ଲୋକ ବି କହୁଛନ୍ତି, ସେ ଦୁହିଁଙ୍କ ମୁହଁ ଉପରେ କୁହନ୍ତୁ। ଏହା ଶୁଣି ଯୋଗୀ ସର୍ଦ୍ଦାର ପଚାରିଲେ, ମହାରାଜା କି କହୁଛନ୍ତି, ଆଉ ବ୍ରହ୍ମା କ'ଣ ପାଠ ଦେଉଛନ୍ତି? ଏଥିକି ରାୟଗୁରୁ କହିଲେ, କଥାରେ ଅଛି, ରାଜାନୁଗତ ଧର୍ମ, ପୁଣି ବ୍ରହ୍ମା ବିଳିବିଳେଇଲେ ବେଦ। ସେଇ ଦୁହିଁଙ୍କ କଥା ଛାଡ଼ି ତୁମ କଥା ବୋଲ, ତାହା ଜଣାଗଲାରୁ ବ୍ରହ୍ମା ଶାସ୍ତ୍ରରୁ ବ୍ୟବସ୍ଥା କରିବେ, ମହାରାଜା ଯାହା କରିବାର ତାହା କରିବେ। ରାୟଗୁରୁଙ୍କ କଥା ନ ଶୁଣୁ ସ୍ତ୍ରୀଲୋକଙ୍କ ଭିତରୁ ଜୀର୍ଣ୍ଣଶୀର୍ଣ୍ଣ ଧୂଳି ଧୂସରିତ ବସ୍ତ୍ରାବୃତା ଅବଗୁଣ୍ଠନବର୍ତ୍ତୀ ଜଣେ ସ୍ତ୍ରୀଲୋକ ବାହାରି ଆସି କହିଲା, ଗୋସାଇଁମାନେ, ମୁଁ ଯାହା କହିଲି ତାହା କହି କେହି ଘେନା କଲ ନାହିଁ। ତେବେ ବି ପୁଣି କହୁଛି, ତଳେ ବସୁମାତା, ଉପରେ ଧର୍ମ ଦେବତା, ପଞ୍ଚମୁଖେ ହରି, ଏହିସବୁ କଥା ମନେ ରଖି ଠିକ୍ ଠିକ୍ ନିଶାପ କରିବା ହେବେ। ଏହା ଶୁଣି ଯୋଗୀ ସର୍ଦ୍ଦାର ପଚାରିଲା, ତୋ ନାଁ କ'ଣ? ସ୍ତ୍ରୀ, ସେଇ ଟିପ, ହଳିଆ ଟିପ। ଯୋଗୀ, ଖାଲି ଟିପ ଟିପ ହେଲେ କ'ଣ ହେବ, କଥାଟା କ'ଣ ସବୁ କହ। ସ୍ତ୍ରୀ, ଗୋସେଇମାନେ ନର ବିଷୋଇଙ୍କ ଗୋସବାପାଙ୍କୁ ହଳିଆ ଟିପ ଲେଖିଦେଇ ବ୍ୟବର୍ତ୍ତାଙ୍କ ଗୋସବାପା ହଳିଆ ହୋଇ ରହିଥିଲେ। ବ୍ୟବର୍ତ୍ତାଙ୍କ ବାପେ ତାଙ୍କ ଘରର ଖମାରି ଥିଲେ, ଘର ପୋଡ଼ିରେ ସବୁ ପୋଡ଼ିଗଲା, କିନ୍ତୁ ସେ ଟିପକୁ ପାଟକନାରେ ବାନ୍ଧି ନର ବିଷୋଇଙ୍କ ମା ରଖିଛନ୍ତି। ମୁଁ ଏତିକି କହିଲି, ଆଉ ସବୁ କଥା ଠାକୁରେ ଜାଣନ୍ତି, ତଳେ ବସୁମାତା, ଉପରେ ଧର୍ମ ଦେବତା, ପଞ୍ଚମୁଖେ ହରି। ଏତିକି କହି ସ୍ତ୍ରୀଲୋକଟି ଯାଇ ଅନ୍ୟମାନଙ୍କ ସଙ୍ଗେ ମିଶିଗଲା। ସ୍ତ୍ରୀଲୋକର ଉକ୍ତି ବିଷମ ସମସ୍ୟା ଉପସ୍ଥିତ କଲା। ସମ୍ମୁଖରେ ଦ୍ୱିତୀୟ ରାଜା ପ୍ରବଳ ପ୍ରତାପୀ ବ୍ୟବର୍ତ୍ତା, ତାଙ୍କ ପୂର୍ବପୁରୁଷ ଯେ ମଳିମୁଣ୍ଡିଆ ଥିଲେ ତାହା ଜଣାଶୁଣା, ପୁଣି ବୁଦ୍ଧି ବିଦ୍ୟା କଳା କୌଶଳରେ ସେ ଯେ ନର ବିଷୋଇଙ୍କ ଘରୁ ବ୍ୟବର୍ତ୍ତାପଣ କାଢି ନେଇଛନ୍ତି ତାହା କାଲିର କଥା। ଜାତିରେ ସେ ଖଣ୍ଡାୟତ, ନର ବିଷୋଇ କରଣ, ତାଙ୍କର ଘର କେତେ ପୁରୁଷର ଓ କେଉଁ କାଳୁ ତାଙ୍କ ଘରୁ ବ୍ୟବର୍ତ୍ତା ହୋଇ ଆସୁଥିଲେ ତାହା ଅଳ୍ପ ଲୋକ ଜାଣନ୍ତି। ଉଠିବା ପଡ଼ିବା ବଢ଼ିବା ଛିଡ଼ିବା ଦିନ ରାତି ପରି ଲାଗି ରହିଛି। କେହି ଆପଣା ବାହୁବଳରେ ରାଜ୍ୟ ସ୍ଥାପନ କରି ସ୍ୱନାମଧନ୍ୟ ପୁରୁଷ ବୋଲାଉଛି, କେହି ବା ବଡ଼ପଣିଆ ଦେଖେଇବା ପାଇଁ ଚନ୍ଦ୍ରସୂର୍ଯ୍ୟ ବଂଶୀୟ ବୋଲି ପରିଚୟ ଦେଉଛି। ତିଳରୁ ତାଳ ହେଲାରୁ ନର ବିଷୋଇଙ୍କ ଘରେ ସମ୍ବନ୍ଧ ପାଇ ବ୍ୟବର୍ତ୍ତା ଲାଳାୟିତ ଓ ଚେଷ୍ଟିତ ବୋଲି କାହାରିକି ଅଜଣା ନାହିଁ। ଏଣେ ପୁଣି କଥା ରହିଛି ଯେ କାଇଞ୍ଚ ମାଟିରେ ପଡ଼ିଲେ ବି ତାହାର ଜ୍ୟୋତି ବୁଡ଼େ ନାହିଁ। ଦୁଃଖରେ ଥିଲେ ବି ନର ବିଷୋଇଙ୍କି ତାଙ୍କ ମା ଆଇ ପ୍ରଭୃତି ପୁରୁଣା ଘର କଥାର ଟାଣ ଛାଡ଼ିବାକୁ ନାହାନ୍ତି। ଏହି ଘେନି ରାଜ୍ୟ ଲୋକଙ୍କର ସଭା। ନେପୋଲିଅନ ବୋନାପାର୍ଟଙ୍କ କଥା ଜାଣିଥିଲେ ଶୁଣିଥିଲେ ସଭା ଲୋକ କି କହିଥାନ୍ତେ ବା କରିଥାନ୍ତେ ବୋଲାଯାଇ ନପାରେ, କିନ୍ତୁ ସ୍ତ୍ରୀ ଲୋକର କଥା ଶୁଣି ସଭା ନୀରବ ନିଷ୍ପନ୍ଦ, କାହାରି ତୁଣ୍ଡ ହଲିବାକୁ ନାହିଁ, କାହାରି ମନ କଥା କିଛି ଜଣାପଡ଼ୁ ନାହିଁ, ସମସ୍ତେ କିଙ୍କର୍ତ୍ତବ୍ୟ ବିମୂଢ଼ ପରି। ଏହିପରି କିଛି କ୍ଷଣ ଗଲାରୁ ପାଞ୍ଜିଆ କହିଲା, ବେଳ ଯାଉଛି, ସମସ୍ତେ ତୁନି ହୋଇ ମୁନି ପରି ବସିଲ ଯେ। ବୁଢ଼ା ଯୋଗୀ ସର୍ଦ୍ଦାର ମଧ୍ୟ ସତ ସତ ବୋଲି କହିଲା। ଏଥିରେ ସବୁରି ପାଟି ଫିଟିଗଲା। କେହି କହିଲା, କରଣ ମହାଲୟଙ୍କ ମଧ୍ୟରେ ଝିଅ ପୁଅ ଦେବା ନେବା ଚଳୁଛି, କେହି କହିଲା ପଇସା ଲୋଭରେ କେଉଁଠି କେଉଁଠି ସେପରି ହେଉଛି, ସେ କିଛି କଥା ନୁହେଁ, ତାହା ହେଉଥିଲେ ଦୁଇଟା ଜାତି କାହିଁକି। କେହି କହିଲା ଚଷା ବଢ଼ି ବଢ଼ି ମହାନ୍ତି ମହାନ୍ତି ଛିଡ଼ି ଛିଡ଼ି ଚଷା, କେହି କହିଲା ଯେ ଝିଅ ଦିଏ ସେ ଲଘୁ, ବ୍ୟବର୍ତ୍ତାଙ୍କ ଘରକୁ ଝିଅ ଦେଇ କରଣ ଲଘୁ ବୋଲି ଦେଖାଇବେ କାହିଁକି। କେହି କହିଲା ଜନ୍ଦା ଧାଡ଼ିରେ ଜନ୍ଦା ଯାଉଛି, ପିମ୍ପୁଡ଼ି ଧାଡ଼ିରେ ପିମ୍ପୁଡ଼ି ଯାଉଛି, ସାନ ବଡ଼ ବୋଲି ଦେଖାଇ ଦେବାକୁ କେହି କାହା ଧାଡ଼ି ଛାଡ଼ୁନାହିଁ। କେହି କହିଲା ଗଧ ଘୋଡ଼ା ମିଶିକରି ଯେ ଛୁଆ ହେଉଛି ସେ ଖଚର ବୋଲାଉଛି, ଗଧ ବୋଲାଉ ନାହିଁ କି ଘୋଡ଼ା ବୋଲାଉ ନାହିଁ। କେହି କହିଲା ଗଧ ଘୋଡ଼ାଙ୍କ କଥା ଭିନ୍ନେ, କରଣ ମହାନାୟକଙ୍କ କଥା ଭିନ୍ନେ। ଏପରି ନାନା ଲୋକେ ନାନା କଥା କହିଲେ, ନାନା ସ୍ରୋତ ପ୍ରବାହିତ ହେବାକୁ ଗଲା। ସମସ୍ତେ ଗୋଟାକରେ ଭାସିଯିବେ କି ନାହିଁ ଜଣାଗଲା ନାହିଁ। ପୂର୍ବରୁ ନିର୍ଦ୍ଧାରଣମାନ ଠିକ୍ କରି ପ୍ରସ୍ତାବକ ବକ୍ତା ପ୍ରଭୃତି ସ୍ଥିର କରିଥିଲେ ଏପରି ହୋଇଥାନ୍ତା କି ନାହିଁ ବୋଲାଯାଇ ନପାରେ, କିନ୍ତୁ ଇଦୃଶ ଗାଉଁଲି ସଭାରେ ତାହା ହୋଇନଥାଏ। ଏହା ଭଲ କି ମନ୍ଦ ଉଭୟ ପ୍ରକାର ସଭାର ଲୋକେ ଜାଣନ୍ତି। ଉପସ୍ଥିତ ସଭାରେ କି ହେବ, ସମୁଦ୍ର ମନ୍ଥନରୁ କି ବାହାରିବ ତାହାର ଆଭାସ ମିଳିବା ପୂର୍ବେ ଯେଉଁ ଗଛ ତଳେ ସଭା ବସିଥିଲା ତହିଁରୁ କିସ ବ୍ୟବର୍ତ୍ତାଙ୍କ ଆଗରେ ନର୍ଥ କରି ପଡ଼ିଲା। ବ୍ୟବର୍ତ୍ତା ଓ ତାଙ୍କ ସନ୍ନିକଟସ୍ଥ ଲୋକେ ଚମକି ପଡ଼ି ପଛକୁ ଘୁଞ୍ଚିଗଲେ। କେତେଜଣ ମାର ମାର ବୋଲି କହି ଉଠିଲେ, ଏକି ହେଲା ବୋଲି କେହି କେହି ବୋଇଲେ, ଦେବକୁଟ ହେଲା ବୋଲି ଆଉ କେହି କେହି ବା କହିଲେ। ଏଥିମଧ୍ୟରେ ସଭାସ୍ଥ ଲୋକେ ଉଠି ଠିଆ ହୋଇ ପତିତ ବସ୍ତୁ ଦେଖିବାକୁ ଓ ଜାଣିବାକୁ ବ୍ୟଗ୍ର ଓ ବ୍ୟସ୍ତ। କେତେକ ନିଜେ ନିଜେ ଦେଖିଲେ ଓ କେତେକ ଶୁଣିଲେ ଯେ ଗୋଟିଏ ଗୋଖରକୁ ଦରଗିଳା କରି ଗୋଟିଏ ରଣା ପଡ଼ିଛି, ପଳାଇବାକୁ ଗୋଖର ପ୍ରାଣପଣେ ଚେଷ୍ଟା କରୁଛି। ଗଛରୁ ପଡ଼ି ରଣା ବି ଛଟପଟ ହେଉଛି, ଅର୍ଥାତ୍ ଗୋଖରକୁ ଛାଡ଼ୁନାହିଁ କିମ୍ବା ଛାଡ଼ିପାରୁନାହିଁ। ସେ ଯାହା ହେଉ, ପାହାର କେତେକରେ ଦୁଇ ସାପଙ୍କର ଯନ୍ତ୍ରଣା ଶେଷ କରି ସେ ଦୁହିଁକି ସେଠାରୁ ଉଠାଇ ନିଆଗଲା। ତହିଁ ଉତ୍ତାରୁ ବସ ବସ ବୋଲି ବ୍ୟବର୍ତ୍ତାଙ୍କର ପାଖ ଲୋକେ ଡାକ ଦେଲେ। ତହିଁକି ଅନେକ ଲୋକ ଏକ ବାକ୍ୟରେ ବାରମ୍ବାର କହିବାର ଶୁଣାଗଲା ଯେ ଅମଙ୍ଗଳ ଦେଖାଦେଲା, ଆଉ ଏ ସଭା ବସିବାର ନୁହେଁ, ଆଉ ଦିନେ ବସିପାରେ। ଏହା ଶୁଣି ବ୍ୟବର୍ତ୍ତା, ରାୟଗୁରୁ, ବ୍ରହ୍ମା କି ତାଙ୍କ ତୁଲ୍ୟ ଅନ୍ୟ କେହି କିଛି କହିଲେ ନାହିଁ। ସୁତରାଂ ଠାକୁରଙ୍କୁ ଓଳଗି ହୋଇ ବା ନ ହୋଇ ଲୋକେ ଜେଝା ବାଟ ଧଇଲେ। ଏହିପରି ସଭା ଭଙ୍ଗ ହେଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ସୁପ୍ରସିଦ୍ଧ ଉପନ୍ୟାସ ଭୀମା ଭୂୟାଁର ଚତୁର୍ଥ ପରିଚ୍ଛେଦ। ରହିଲୁ, ନମସ୍କାର।